ବିଚାରକର୍ତ୍ତା ପନ୍ଦର ପର୍ବ। ମାତ୍ର କିଛିଦିନ ଉତ୍ତାରେ ଗହମ କଟା ସମୟରେ ସାମସନ୍ ଗୋଟିଏ ଛେଳିଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା, ଆଉ ସେ କହିଲା, ମୁଁ ଅନ୍ତପୁରରେ ଭାର୍ଯ୍ୟା ନିକଟକୁ ଯିବି। ମାତ୍ର ତାହାର ପିତା ତାହା ଭିତରକୁ ଯିବାକୁ ଦେଲା ନାହିଁ। ପୁଣି ତାହାର ପିତା କହିଲା, ମୁଁ ନିଶ୍ଚୟ ବୋଧ କଲି ଯେ ତୁମ୍ଭେ ତାହାକୁ ନିତ୍ୟାନ୍ତ ଘୃଣା କଲ, ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି। ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ? ବିନୟ କରୁଅଛି, ତାହା ବଦଳେ ତାହାକୁ ଗ୍ରହଣ କର। ତେବେ ସାମସନ୍ ସେମାନଙ୍କୁ କହିଲା, ଏଥର ମୁଁ ପଲେଷ୍ଟିୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି। ତେଣୁ ସାମସନ୍ ଯାଇ 300 ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଡ଼କୁ ଲାଙ୍ଗୁଡ଼ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଡ଼ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା। ତେଣୁ ସେ ଦିହୁଡ଼ି ଜଳାଇ ପଲେଷ୍ଟିୟମାନଙ୍କର ବଢ଼ନ୍ତା କ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା। ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ମଧ୍ୟ ଜିତ କ୍ଷେତ୍ର ସବୁ ପୋଡ଼ି ପକାଇଲା। ସେତେବେଳେ ପଲେଷ୍ଟିୟମାନେ ପଚାରିଲେ, ଏହା କିଏ କରିଅଛି? ତହିଁରେ ଲୋକମାନେ କହିଲେ, ତିମ୍ୟର ଜୁଆଇଁ ସାମସନ୍, ଯେହେତୁ ସେ ତାହା ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା। ଏଥିରେ ପଲେଷ୍ଟିୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ। ତେଣୁ ସାମସନ୍ ସେମାନଙ୍କୁ କହିଲା, ଯେବେ ତୁମେମାନେ ଏପରି କଲ ତେବେ ଅବଶ୍ୟ ମୁଁ ତହିଁର ପ୍ରତିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି। ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା। ତେଣୁ ସେ ଯାଇ ଏଟମ୍ ଶୈଳର ସୁଡ଼ଙ୍ଗରେ ବାସ କଲା। ତେଣୁ ପଲେଷ୍ଟିୟମାନେ ଉପରକୁ ଯାଇ ଜିଉଦା ଦେଶରେ ଛାଉଣୀ ସ୍ଥାପନ କରି ଲିହିରେ ବ୍ୟାପି ରହିଲେ। କହିଲେ, ଜିହୁଦାର ଲୋକମାନେ ପଚାରିଲେ, ତୁମେମାନେ କାହିଁକି ଆମ୍ଭ ବିରୁଦ୍ଧରେ ଆସିଅଛ? ସେମାନେ କହିଲେ, ସାମସନ୍ଙ୍କୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି, ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ। ଏଥିରେ ଜିଉଦାର 3000 ଲୋକ ଏଟମ୍ ଶୈଳର ସୁଡ଼ଙ୍ଗକୁ ଯାଇ ସାମସନ୍ଙ୍କୁ କହିଲେ, ପଲେଷ୍ଟିୟମାନେ ଯେ ଆମ୍ଭମାନଙ୍କର କର୍ତ୍ତା ଅଟନ୍ତି, ଏହା କି ତୁମେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ? ପୁଣି ସେ ସେମାନଙ୍କୁ କହିଲା, ସେମାନେ ମୋ ପ୍ରତି ଯେପରି କଲେ ମୁଁ ସେପରି ସେମାନଙ୍କୁ କଲି। ତହିଁରେ ସେମାନେ ତାହାକୁ କହିଲେ, ପଲେଷ୍ଟିୟମାନଙ୍କ ହସ୍ତରେ ତୁମକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମକୁ ବାନ୍ଧିବାକୁ ଆସିଅଛୁ। ତେଣୁ ସାମସନ୍ ସେମାନଙ୍କୁ କହିଲା, ତୁମେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର। ପୁଣି ସେମାନେ ତାହାକୁ କହିଲେ, ନା, କିନ୍ତୁ ଆମ୍ଭେମାନେ ତୁମକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ, ମାତ୍ର ଆମ୍ଭେମାନେ କେବେ ତୁମକୁ ବଦ୍ଧ କରିବୁ ନାହିଁ। ତେଣୁ ସେମାନେ ତାହାକୁ ଦୁଇ ନୂଆ ଦୌଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ। ସେ ଲିହିରେ ଉପସ୍ଥିତ ହୁଅନ୍ତେ ପଲେଷ୍ଟିୟମାନେ ତାହାକୁ ଭେଟି ଜୟଧ୍ୱନି କଲେ। ଯେଉଁ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ, ତହିଁରେ ତାହାର ବାହୁରେ ଥିବା ଦୌଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନରୁ ଖସିପଡ଼ିଲା। ସେତେବେଳେ ସେ ଗର୍ଦ୍ଧବର ଗୋଟିଏ କଞ୍ଚା ଥୋମଣି ଆଣି ହାତ ବଢ଼ାଇ ତାହା ନେଲା, ତଦ୍ୱାରା 1000 ଲୋକଙ୍କୁ ବଧ କଲା। ତେଣୁ ସାମସନ୍ କହିଲା, ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି 1000 ଲୋକ ପଦା। ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା। ପୁଣି ସେହି ସ୍ଥାନର ନାମ ରାମତ୍ ଲିହି ଥୋମଣିଗିରି ହେଲା। ଏ ଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହାଉଦ୍ଧାର ସାଧନ କରିଅଛ, ଏବେ ମୁଁ ସିନା ତୃଷାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି? ତହିଁରେ ପରମେଶ୍ୱର ଲିହିସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରନ୍ତେ, ତହିଁରୁ ଜଳ ନିର୍ଗତ ହେଲା। ପୁଣି ସେ ତାହା ପାନ କରନ୍ତେ ତାହାର ଆତ୍ମା ଫେରିଆସିଲା ଓ ସେ ସଚେତନ ହେଲା। ଏହେତୁ ସେହି ସ୍ଥାନର ନାମ ଅଏନ୍ ହକ୍କୋରି, ଡାକିଲା ଲୋକର ଝର ଦେଲା, ତାହା ଅଦ୍ୟାପି ଲିହିରେ ଅଛି। ଆଉ ସେ ପଲେଷ୍ଟିୟମାନଙ୍କ ସମୟରେ 20 ବର୍ଷ ଇସ୍ରାଏଲର ବିଚାର କଲା।